ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଓଡ଼ିଶାରୁ ରାଜ୍ୟସଭାର 4 ଆସନ ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ବିଜେପି ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାର ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଏବଂ ବିଜେଡ଼ିର ସନ୍ତୃପ୍ତ ମିଶ୍ର ମଧ୍ୟ ନିର୍ବାଚନରେ ବିଜୟ ଲାଭ କରିଛନ୍ତି। ବିଜେଡି, କଂଗ୍ରେସ ଏବଂ ସିପିଆଇଏମ୍ ସମର୍ଥିତ ପ୍ରାର୍ଥୀ ଡାକ୍ତର ଦତେଶ୍ୱର ହୋତା ପରାଜିତ ହୋଇଛନ୍ତି। ରାଜ୍ୟର 4 ରାଜ୍ୟସଭା ଆସନ ପାଇଁ 5 ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ଗତକାଲି ବିଧାନସଭାର 54 କକ୍ଷରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନସ୍ଥ ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକର କୁସୁନପୁର ଗ୍ରାମରେ ସ୍କାର୍ଟ ଗ୍ରାମ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଦେଶର ରାଜସ୍ଥାନ, ଲେହ ଲଦାଖ, ମଧ୍ୟପ୍ରଦେଶ, ଆସାମ ଓ ଓଡ଼ିଶାର 5 ଗ୍ରାମରେ ସ୍କାର୍ଟ ଗ୍ରାମ ଅଭିଯାନ ଆରମ୍ଭ କରାଯାଇଛି। 2 ଧରି ଚାଲିବାକୁ ଥିବା ଏହି ଅଭିଯାନରେ 37 ପ୍ରୟୋଗଶାଳାର ବୈଜ୍ଞାନିକମାନେ ଗ୍ରାମାଞ୍ଚଳ ଭିତ୍ତିଭୂମି, କୃଷି, ସ୍ୱାସ୍ଥ୍ୟ, କୁଟୀର ଶିଳ୍ପ, ସୁରକ୍ଷିତ ପାନୀୟ ଜଳ ଓ ଜୀବିକା ସୁଯୋଗର ଉନ୍ନତି ପାଇଁ ବିଭିନ୍ନ ବୈଜ୍ଞାନିକ ପଦ୍ଧତିର ପ୍ରୟୋଗ କରିବେ। ଏହି ଅଭିଯାନ ଜରିଆରେ ଗ୍ରାମୀଣ ବିକାଶ ପାଇଁ ଏକ ସ୍ଥାୟୀ ଓ ପୁନଃ ବ୍ୟବହାରଯୋଗ୍ୟ ମଡେଲ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟର କହିଛନ୍ତି,
ବିଭିନ୍ନ ସିଏସ୍ଆଇଆର୍ ଯେଉଁ ଲାବୋରେଟୋରିଜ୍ ଅଛନ୍ତି ତାଙ୍କ ନିର୍ଦ୍ଦେଶକମାନେ ଏଠି ଆସିଛନ୍ତି ଏବଂ ସ୍ମାର୍ଟ ଗାଁର ଯେଉଁ ପ୍ରୋଗ୍ରାମ୍ ଅଛି ସେଇଥିରେ ଗତ କିଛି ମାସରେ ସେମାନେ ବିଭିନ୍ନ ଲ୍ୟାବ୍ ଦ୍ୱାରା ଏବଂ ବିଭିନ୍ନ ଟିମ୍ ଦ୍ୱାରା ଅନେକ ଷ୍ଟଡି କରିଛନ୍ତି। ଗାଁର ଯେଉଁ ଇନଫ୍ରାଷ୍ଟ୍ରକ୍ଚର ଅଛି ତା ଉପରେ ଷ୍ଟଡି କରିକି ସେମାନେ ବିଭିନ୍ନ ସ୍କିମ୍ସ ଉପରେ କାର୍ଯ୍ୟ କରିଛନ୍ତି ଏବଂ ତାକୁ ଏବେ ଇମ୍ପ୍ଲିମେଣ୍ଟ କରିବା ପାଇଁ ଆରମ୍ଭ ହୋଇଛି। କୃଷି ହେଉ, ରୋଡ୍ ହେଉ, ସ୍କୁଲ, ଅଙ୍ଗନୱାଡ଼ି, ସୁପୋଷଣ, ଏସବୁ ବିଷୟରେ ସେମାନଙ୍କର କାର୍ଯ୍ୟକ୍ରମ କରିବାର ଯୋଜନା ଅଛି।
ରାଜ୍ୟରେ ମାଓମୁକ୍ତ ଜିଲ୍ଲାରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ 485 ଗ୍ରାମକୁ 50,000 ଲେଖାଏଁର କ୍ରୀଡ଼ା କିଟ୍ ଯୋଗାଇ ଦିଆଯିବ। ବରଗଡ଼, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ ରାୟଗଡ଼ା ଜିଲ୍ଲାର 485 ଗ୍ରାମକୁ ଏହି ସହାୟତା ପ୍ରଦାନ କରାଯିବ। ରାଜ୍ୟ ସରକାର ଏହି ଯୋଜନାରେ 2,42,00,000 ଟଙ୍କା ମଞ୍ଜୁର କରିଛନ୍ତି। ଶିକ୍ଷା ଅଧିକାର ଆଇନ ଅନୁଯାୟୀ ରାଜ୍ୟର ବେସରକାରୀ ବିଦ୍ୟାଳୟଗୁଡ଼ିକରେ ଆଜିଠାରୁ ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାମାନଙ୍କ ନାମଲେଖା ଆରମ୍ଭ ହେବ। ବିଭିନ୍ନ ଚୟନ ଓ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଲଟେରୀ ମାଧ୍ୟମରେ 27,370 ଜଣ ଛାତ୍ରଛାତ୍ରୀ ଚଳିତ ମାସ ଶେଷ ସୁଦ୍ଧା ନାମ ଲେଖାଇବେ। ବେସରକାରୀ ବିଦ୍ୟାଳୟଗୁଡ଼ିକ ନାମଲେଖା ପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କଠାରୁ ନାମଲେଖା ପାଇଁ ଅର୍ଥ ଆଦାୟ କରିପାରିବେ ନାହିଁ। ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା କ୍ଷେତ୍ରରେ ସୁଯୋଗ ବୃଦ୍ଧି କରିବା ଲାଗି ସାଧାରଣ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ସିପିଇଟି ପାଇଁ ଆବେଦନ ସମୟସୀମାକୁ ଆସନ୍ତାକାଲି ରାତି 11:45 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଗତ 15 ଆବେଦନ ପ୍ରକ୍ରିୟା ଶେଷ ହୋଇଥିଲା। ଆସନ୍ତା ଏପ୍ରିଲ 27 ମେ ମାସ 10 ପର୍ଯ୍ୟନ୍ତ ବିଭିନ୍ନ ସ୍ନାତକୋତ୍ତର ବିଷୟ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଇଷ୍ଟଦେବୀ ମା' ତାରାତାରିଣୀଙ୍କ ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା ଆଜି ସକାଳୁ ଆରମ୍ଭ ହୋଇଛି। ମନ୍ଦିର ଦ୍ୱାରଫିଟା ନୀତି ପରେ ମଙ୍ଗଳା ଆଳତି, ଅବକାଶ, ମାଜଣା ଆଦି ନୀତିକାନ୍ତି ସମ୍ପନ୍ନ କରାଯାଇ ମା' ତାରାତାରିଣୀ ଦୁଇ ଭଉଣୀଙ୍କୁ ମହାଲକ୍ଷ୍ମୀ ବେଶରେ ସଜ୍ଜିତ କରାଯାଇଛି। ରାତି 3 ମୁଣ୍ଡନ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଶାସନିକ ଅଧିକାରୀମାନେ ଯାତ୍ରା ପରିଚାଳନାରେ ନିୟୋଜିତ ହୋଇଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାର ଋଷିକୁଲ୍ୟା ଓ ବଡ଼ ନଦୀ ସଙ୍ଗମଠାରେ ମହାବାରୁଣୀ ସ୍ନାନ ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବା ସହିତ ପିତୃପୁରୁଷଙ୍କ ପିଣ୍ଡଦାନ ଓ ଅସ୍ଥି ବିସର୍ଜନ କରୁଛନ୍ତି। ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜାତୀୟ ମହିଳା ଆୟୋଗ ଓ ରାଜ୍ୟ ମହିଳା ଆୟୋଗଙ୍କ ମିଳିତ ଜନଶୁଣାଣି ଶିବିରରେ 29 ମାମଲା ମଧ୍ୟରୁ ସହମତି କ୍ରମେ 5 ମାମଲାର ସମାଧାନ କରାଯାଇଛି। ଅନ୍ୟ ମାମଲାଗୁଡ଼ିକୁ ଆରକ୍ଷୀ ଅଧୀକ୍ଷକ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ସମାଧାନ ପାଇଁ ପଠାଯାଇଥିବା ଜଣାପଡ଼ିଛି। ଶିବିରରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ଓ ସଭ୍ୟମାନେ ଯୋଗଦେଇଥିଲେ। ଭଦ୍ରକ ମହିଳା ମହାବିଦ୍ୟାଳୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ଇତିହାସ ମାନବ ଜାତି ପ୍ରଗତିର ମାର୍ଗଦର୍ଶକ ବୋଲି ମତ ପ୍ରକାଶ ପାଇଛି। ଇତିହାସ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ କର୍ମଶାଳାରେ ଶିକ୍ଷାବିତ୍ମାନେ ଯୋଗଦେଇ ଇତିହାସକୁ ସମୃଦ୍ଧ କରିବାରେ ସାହିତ୍ୟର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲାରେ ଜନଗଣନା ନିମନ୍ତେ କ୍ଷେତ୍ରସ୍ତରୀୟ ଜନଗଣନା ପ୍ରଶିକ୍ଷକଙ୍କ ପ୍ରଥମ ପର୍ଯ୍ୟାୟରେ 6 ପ୍ରଶିକ୍ଷଣ ଶେଷ ହୋଇଛି। 4 ପ୍ରଶାସନିକ ଅଧିକାରୀଙ୍କ ସମେତ 144 ଜଣଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ନବରଙ୍ଗପୁର ଜିଲ୍ଲାରେ 36 ଜଣ କ୍ଷେତ୍ର ପ୍ରଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ କେନ୍ଦୁପାଟି ଗ୍ରାମ ପଞ୍ଚାୟତର ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ପ୍ରଶାସନିକ ଅଧିକାରୀମାନଙ୍କ ଉପସ୍ଥିତିରେ ଝିଅ ପାଇଁ ଗଛଟିଏ ଏବଂ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।